ନମସ୍କାର, ମୋ ନାଁ ସସ୍ମିତା। ମୁଁ 1 ନମ୍ବର 37ରୁ କହୁଛି। ତ ଆମର ଯୋଉ ସ୍ୱେରେଜ ଲାଇନ ଯୋଉ ଅଛି, ସେ ସ୍ୱେରେଜ ଲାଇନଟା ଭଲସେ କନଷ୍ଟ୍ରକ୍ସନ୍ ବି ହେଇନି, ଆଉ ସେ ସ୍ୱେରେଜ ଲାଇନ ସାଇଡ୍ ଦେଇକି ଆମର ଯୋଉ ସପ୍ଲାଇ ୱାଟର ପାଣି ଆସୁଛି ସେଇଟା ଯାଉଛି। ତ ଆମେ ଭାବୁଛୁ କି ସେ ସ୍ୱେରେଜ ଲାଇନ ଯେହେତୁ ଓଭରଫ୍ଲୋ ହଉଛି ବେଳେ ବେଳେ, ତ ସେ ପାଣି ପାଇପ୍ ଫାଟିକି ପାଣିଟା ଦୂଷିତ ହେବାର ସମ୍ଭାବନା ଅଛି। ଆମେ ଯୋଉ ପାଣି ସପ୍ଲାଇ ୱାଟର ଯୋଉ ପିଉଛୁ ସେଟାକୁ ଟେଷ୍ଟ କରିବା ପାଇଁ ଚାହୁଁଛୁ।